आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପାରମ୍ପରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭବିଷ୍ୟତ ପାଇଁ ଦାୟିତ୍ୱବାନ ହେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଭିବିଜି ରାମଜୀ ବିଲ୍ 2025 ସମେତ ପାରିତ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍। ପଶ୍ଚିମବଙ୍ଗ ଏବଂ ଆସାମକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କର ଏବଂ ନେଦରଲ୍ୟାଣ୍ଡ ପ୍ରତିପକ୍ଷ ଡେଭିଡ୍ ଭାନ୍ ୱିଲ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଏବଂ ଭାରତ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ଚୂଡ଼ାନ୍ତ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା। ବିସ୍ତୃତ ସମ୍ବାଦ, ଭାରତ ପାଇଁ ଏହା ଗର୍ବର ବିଷୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ କେନ୍ଦ୍ର ଗୁଜରାଟର ଜାମନଗରରେ ପ୍ରତିଷ୍ଠା ହୋଇଛି। 2022 ଆୟୋଜିତ ପାରମ୍ପରିକ ଔଷଧର ପ୍ରଥମ ସମ୍ମିଳନୀ ଅବସରରେ ବିଶ୍ୱ ସମୁଦାୟ ପକ୍ଷରୁ ଭାରତକୁ ଏହି ଗୁରୁଦାୟିତ୍ୱ ଅର୍ପଣ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ଉଦ୍ବୋଧନ ଦେଇ କହିଛନ୍ତି।
ଭାରତ କେ ଲିଏ ଗୌରବ କି ବାତ ହେ କି WHO ଗ୍ଲୋବାଲ ସେଣ୍ଟର ଫର ଟ୍ରେଡିସନାଲ ମେଡିସିନ ଭାରତ କେ ଜାମନଗର ମେ ସ୍ଥାପିତ ହୁଆ ହେ। 2022 में ट्रेडिशनल मेडिसिन की पहली समिट में विश्व ने बड़े भरोसे के साथ हमें ये दायित्व सौंपा था। हम सभी के लिए खुशी की बात है कि इस ग्लोबल सेंटर का यश और प्रभाव ग्लोकली से लेकर के ग्लोबली एक्सपेंड कर रहा है। इस समिट की सफलता इसका सबसे बड़ा उदाहरण है।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଅଧନମ୍ ଘେବ୍ରିୟେସସ୍ଙ୍କ ସହ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିଥିଲେ। ଭାରତର ପ୍ରୟାସ ଏବଂ 175 ଦେଶର ସହଯୋଗରେ 21 ଜୁନ୍କୁ ମିଳିତ ଜାତିସଂଘ ଦ୍ୱାରା ଯୋଗ ଦିବସ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ପହଞ୍ଚପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁର୍ବେଦରେ ସନ୍ତୁଳନକୁ ଗୁରୁତ୍ୱ ଦିଆଯାଇଛି। ଶରୀରରେ ସନ୍ତୁଳନ ବଜାୟ ରହିଲେ ଲୋକ ସୁସ୍ଥ ବୋଲି ବିବେଚିତ ହୋଇଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ଏଣୁ ପାରମ୍ପରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମକୁ ବର୍ତ୍ତମାନରେ ଧ୍ୟାନ କେନ୍ଦ୍ରିତ ନ କରି ଭବିଷ୍ୟତ ପାଇଁ ଦାୟିତ୍ୱବାନ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। 19 ଦିନ ଧରି ଚାଲିଥିବା ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ପ୍ରଥମେ ଲୋକସଭା ମୁଲତବୀ ହେବା ପରେ ରାଜ୍ୟସଭା ମୁଲତବୀ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଯାପନୀ ଦିବସରେ ଉଦ୍ବୋଧନ ଦେଇ କହିଛନ୍ତି, ଏହି ଅଧିବେଶନ କାଳରେ 15 କାର୍ଯ୍ୟ ଦିବସରେ 111% କାର୍ଯ୍ୟଦକ୍ଷତା ମିଳିପାରିଛି। ସେ ସମସ୍ତ ସାଂସଦମାନଙ୍କୁ ଶାନ୍ତିଶୃଙ୍ଖଳାରେ ଗୃହ ପରିଚାଳନା କରିବା ପାଇଁ ସହାୟତା ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ତାଙ୍କ ଉଦ୍ଯାପନୀ ଭାଷଣରେ କହିଛନ୍ତି, ଗୃହ ମୋଟ 92 ଘଣ୍ଟା ଚାଲିଥିଲା ଏବଂ 121% କାର୍ଯ୍ୟଦକ୍ଷତା ରେକର୍ଡ ହୋଇଛି। ଏହି ଅଧିବେଶନରେ 69 ବିଲ୍ ଆଗତ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ଅଧିବେଶନ ସମୟରେ ଐତିହାସିକ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ରଖୁଥିବା ବିଭିନ୍ନ ଗୁଣାତ୍ମକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ସେ କହିଛନ୍ତି, ଅଧିବେଶନ କାଳରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା, ଯେଉଁଥିରେ 82 ଜଣ ସଭ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ନିର୍ବାଚନ ସଂସ୍କାର ଉପରେ ମଧ୍ୟ 57 ଜଣ ସଭ୍ୟଙ୍କ ଉପସ୍ଥିତିରେ ମୂଲ୍ୟବୋଧ ଭିତ୍ତିକ ଆଲୋଚନା କରାଯାଇଥିଲା। ଏଥିରେ ସାଂସଦମାନେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ନିଜର ମତ ପ୍ରକାଶ କରିଥିଲେ। ବିରୋଧୀ ସଦସ୍ୟମାନେ ଗୃହରେ ଗତକାଲି ଅଚଳାବସ୍ଥା ସୃଷ୍ଟି କରିଥିବା ନେଇ ଶ୍ରୀ ରାଧାକ୍ରିଷ୍ଣନ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ବଡ଼ ପାର୍ଟିରେ ସ୍ଲୋଗାନ ଦେବା, ପ୍ଲାକାର୍ଡ ଦେଖାଇବା, ଗୃହରେ ମନ୍ତ୍ରୀମାନେ ଉତ୍ତର ରଖୁଥିବା ବେଳେ ବିଶୃଙ୍ଖଳା ସୃଷ୍ଟି କରିବା, କାଗଜ ଚିରି ଫୋପାଡ଼ିବା ଆଦି ପ୍ରସଙ୍ଗ ସାଂସଦମାନଙ୍କୁ ଶୋଭା ପାଉନାହିଁ। ଆଗାମୀ ଦିନରେ ସାଂସଦମାନେ ଏଭଳି ଆଚରଣରୁ ବିରତ ରହିବା ପାଇଁ ସେ ଅନୁରୋଧ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସଂସଦର ଶୀତକାଳୀନ ଅଧିବେଶନରେ ଗୃହୀତ ହୋଇଥିବା ଏହି ବିଧେୟକ କୋଟି କୋଟି ଲୋକଙ୍କ ଜୀବନକୁ ଉନ୍ନତ କରିବା ସହ ଭାରତକୁ ଏକ ବିକଶିତ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ଅନେକ ଲୋକ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ସଂସଦର ଉଭୟ ଗୃହରେ ନିର୍ବାଚନ ସଂସ୍କାର ଉପରେ ବିତର୍କ ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି।
जी राम जी बिल लेके आया, इसमें 125 दिन का रोजगार गारंटी, करप्शन को रोकने के लिए व्यवस्था, टेक्नोलॉजी के माध्यम से ट्रांसपेरेंसी और साथ साथ में क्वालिटी काम होगा अभी ग्रामीण इलाकों में। जी राम जी बिल ग्रामीण भारत को क्रांतिकारी तरीके से बदलने का ये बिल है।
ଚଳିତ ଅଧିବେଶନରେ ଲୋକସଭାରେ 10 ବିଲ୍ ଆଗତ ହୋଇଥିବା ବେଳେ 8 ଗୃହୀତ ହୋଇଥିଲା। ରାଜ୍ୟସଭା 8 ବିଲ୍କୁ ଅନୁମୋଦନ କରିଥିଲା। ସଂସଦରେ ଗୃହୀତ ହୋଇଥିବା ପ୍ରମୁଖ ବିଲ୍ଗୁଡ଼ିକ ମଧ୍ୟରେ ବିକଶିତ ଭାରତ ଜି ରାମ ଜି ବିଲ୍ 2025, ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗିତା ଉନ୍ନତି ବିଲ୍, ସବ୍କା ବୀମା ସବ୍କି ରକ୍ଷା ବିଲ୍ 2025, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025କୁ ଅଧିକ ତର୍ଜମା ପାଇଁ ସଂସଦର ଯୁଗ୍ମ କମିଟିକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଗସ୍ତ ଅବସରରେ ନାଦିଆ ଜିଲ୍ଲାର ରାଣାଘାଟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ। 3,200 କୋଟି ଟଙ୍କା ମୂଲ୍ୟର 2 ଜାତୀୟ ରାଜପଥ ପ୍ରକଳ୍ପ କୋଲକାତା ଏବଂ ସିଲିଗୁଡ଼ି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଏହା ଯାତ୍ରା ସମୟକୁ ପ୍ରାୟ 2 ଘଣ୍ଟା ହ୍ରାସ କରିବାରେ ସାହାଯ୍ୟ କରିବା ସହ ଯାନବାହନର ଯାତାୟତ ସୁଗମ କରିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ଆସାମକୁ 2-ଦିନିଆ ଗସ୍ତରେ ମଧ୍ୟ ଯିବେ। ତାଙ୍କ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଲୋକପ୍ରିୟ ଗୋପୀନାଥ ବର୍ଦ୍ଧୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଅଟ୍ଟାଳିକାକୁ ଉଦ୍ଘାଟନ କରିବେ। ଗସ୍ତର ଅନ୍ତିମ ଦିନରେ ଶ୍ରୀ ମୋଦି ଗୌହାଟୀର ବୋରାଗାଓଁର ଶହୀଦ ସ୍ମାରକୀଠାରେ ଐତିହାସିକ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ପ୍ରଧାନମନ୍ତ୍ରୀ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡ୍ର ଆମୋନିଆ ୟୁରିଆ ପ୍ରକଳ୍ପ ପାଇଁ ଭୂମିପୂଜନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ତାଙ୍କ ନେଦରଲ୍ୟାଣ୍ଡ ପ୍ରତିପକ୍ଷ ଡେଭିଡ୍ ଭାନ୍ ୱିଲ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ସେମାନେ ଉଭୟ ଦେଶର ବାଣିଜ୍ୟ, ପ୍ରତିରକ୍ଷା, ଜାହାଜ ଚଳାଚଳ, ଜଳ, କୃଷି, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ସମେତ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଉଭୟ ପକ୍ଷ ସେମିକଣ୍ଡକ୍ଟର, ପ୍ରତିଭା, ଗତିଶୀଳତା ଏବଂ ନବୀକରଣ କ୍ଷେତ୍ରରେ ନୂତନ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଉଭୟ ନେତା ବହୁପାକ୍ଷିକ ସହଯୋଗ ଏବଂ ଦୁଇ ଦେଶର ବୈଷୟିକ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ ହୋଇଛି। ଭାରତ ୟୁରୋପୀୟ ସଂଘ ଘନିଷ୍ଠ ସମ୍ପର୍କ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପାଇଁ ନେଦରଲ୍ୟାଣ୍ଡର ସମର୍ଥନକୁ ଭାରତ ଗୁରୁତ୍ୱ ଦିଏ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଡିଏଆର୍ପିଜି ଆଜିଠାରୁ ସୁଶାସନ ସପ୍ତାହ 2025 ପ୍ରଶାସନ ଗାଁ କି ଔର ପାଳନ କରୁଛି। ଆଜି ନୂଆଦିଲ୍ଲୀରେ ଦେଶବ୍ୟାପୀ ଅଭିଯାନ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରି ଡିଏଆର୍ପିଜିର ସଚିବ ରଚନା ଶାହା କହିଛନ୍ତି ସୁଶାସନକୁ ତୃଣମୂଳ ସ୍ତରରେ ସେବା ପ୍ରଦାନ ଦ୍ୱାରା ମୂଲ୍ୟାଙ୍କନ କରାଯିବା ଆବଶ୍ୟକ। ସେ ଗୁରୁତ୍ୱାରୋପ କରି କହିଛନ୍ତି ସୁଶାସନ କେବଳ ନୀତି ଏବଂ ସଂସ୍ଥାଗତ ଢାଞ୍ଚା ନୁହେଁ, ବରଂ ସାର୍ବଜନୀନ ସେବା ନାଗରିକମାନଙ୍କ ପାଇଁ କିଭଳି ପ୍ରଭାବଶାଳୀ ହୋଇପାରିଛି ତାହା ପ୍ରତିଫଳିତ କରିଥାଏ। ଏହି ଅଭିଯାନ 2 ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି, ପ୍ରସ୍ତୁତି ପର୍ଯ୍ୟାୟ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟ। ଚଳିତ ମାସର 11-18 ମଧ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ପର୍ଯ୍ୟାୟରେ 2,11,000 ଅଧିକ ଅଭିଯୋଗର ସମାଧାନ ହୋଇଥିଲା। ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶବ୍ୟାପୀ ଜିଲ୍ଲା କଲେକ୍ଟରମାନେ ତହସିଲ, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରିବେ, ଯାହାଦ୍ୱାରା ଅଧିକାରୀ ଏବଂ ନାଗରିକମାନଙ୍କ ମଧ୍ୟରେ ଯୋଗାଯୋଗ ଏବଂ ସରକାରୀ ସେବାର ଉନ୍ନତ ବିତରଣ ସମ୍ଭବ ହେବ। ଏହି ଦେଶବ୍ୟାପୀ ଅଭିଯାନ ଚଳିତ ମାସ 25 ପର୍ଯ୍ୟନ୍ତ ଚାଲିବ। ରେଳଯାତ୍ରୀମାନେ ଡିଜିଟାଲ ଭାବରେ ଅଣସଂରକ୍ଷିତ ଟିକେଟ୍ ବୁକ୍ କରୁଥିଲେ ସେମାନେ ଯାଞ୍ଚ ସମୟରେ ବୁକିଂ ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍ରେ ଟିକେଟ୍ ଦେଖାଇ ପାରିବେ। ତେବେ ବର୍ତ୍ତମାନ ଏହାର ପ୍ରିଣ୍ଟଆଉଟ୍ର ଆବଶ୍ୟକତା ନାହିଁ ବୋଲି ରେଳବାଇ ପକ୍ଷରୁ ସ୍ୱଷ୍ଟ କରାଯାଇଛି। କିଛି ଗଣମାଧ୍ୟମରେ ଭାରତୀୟ ରେଳବାଇ ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍ର ଏକ ପ୍ରିଣ୍ଟଆଉଟ୍ ବହନ କରିବା ବାଧ୍ୟତାମୂଳକ ବୋଲି ଦାବି କରାଯିବା ପରେ ରେଳବାଇ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ଏଥର ଶୁଣନ୍ତୁ ଖେଳ ଖବର ଉଦୟଙ୍କଠାରୁ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 4.3 ଓଭର ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ 47 ସଂଗ୍ରହ କରିଛି। ଅଭିଷେକ ଶର୍ମା 14 ବଲ୍ରୁ 19 ଏବଂ ସଞ୍ଜୁ ସାମସନ୍ 13 ବଲ୍ରୁ 27 ସଂଗ୍ରହ କରି ଅପରାଜିତ ରହିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକାର ଟି ଟ୍ୱେଣ୍ଟି ଶୃଙ୍ଖଳାରେ ଗୋଟିଏ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ ହୋଇଥିବା ବେଳେ 3 ମ୍ୟାଚ୍ରୁ ବର୍ତ୍ତମାନ ସୁଦ୍ଧା ଭାରତ 2-1 ଆଗୁଆ ରହିଛି। ଦୁବାଇର ଆଇସିସି ଏକାଡେମୀ କ୍ରିକେଟ୍ ପଡ଼ିଆରେ ଖେଳାଯାଇଥିବା 19 କମ୍ ପୁରୁଷ ଏସିଆ କପ୍ 2025 ସେମିଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ 8 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି।
ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପାରମ୍ପରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭବିଷ୍ୟତ ପାଇଁ ଦାୟିତ୍ୱବାନ ହେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଭିବିଜି ରାମଜୀ ବିଲ୍ 2025 ସମେତ ପାରିତ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍। ପଶ୍ଚିମବଙ୍ଗ ଏବଂ ଆସାମକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କର ଏବଂ ନେଦରଲ୍ୟାଣ୍ଡ ପ୍ରତିପକ୍ଷ ଡେଭିଡ୍ ଭାନ୍ ୱିଲ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଏବଂ ଭାରତ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ଚୂଡ଼ାନ୍ତ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।